आकाशवाणी। ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇଦିନିଆ ଗୁଜରାଟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ନଗରହାବେଳୀ ଏବଂ ଦାମଣ୍ଡିୟୁ ଗସ୍ତ ଆଜିଠାରୁ ଆରମ୍ଭ। ଭାରତର କୃତିତ୍ୱ ଓ ସଫଳତା ସମଗ୍ର ବିଶ୍ୱରେ ନୂତନ ଆଶାର ସଞ୍ଚାର କରିଛି କହିଲେ ପ୍ରଧାନମନ୍ତ୍ରୀ। ବିଶ୍ୱବ୍ୟାପୀ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯିବ ଆସନ୍ତାକାଲି। ସମଗ୍ର ଦେଶରେ ଆଜି ପାଳନ କରାଯାଉଛି ଜନଔଷଧୀ ଦିବସ ଏବଂ ରାଉରକେଲା ବିମାନ ବନ୍ଦରର ଖୁବ୍ ଶୀଘ୍ର ସମ୍ପ୍ରସାରଣ କରାଯିବା ନେଇ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇଦିନିଆ ଗୁଜରାଟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ନଗରହାବେଳୀ ଏବଂ ଦାମନ ଓ ଡିଉ ଗସ୍ତ ଆଜିଠାରୁ ଆରମ୍ଭ ହେଉଛି। ଏହି ଗସ୍ତ ସମୟରେ ଶ୍ରୀ ମୋଦି ଗୁଜରାଟର ସୁରଟ ଓ ନବସରୀରେ ଏବଂ ଦାମନର ସିଲଭାସାଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ଆଜି ସକାଳେ ଦାଦ୍ରା ଓ ନଗରହାବେଳୀ ଏବଂ ଡାମନ ଓ ଡିଉଠାରେ 2,587 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହି ଅବସରରେ ଶ୍ରୀ ମୋଦି ସିଲଭାସାଠାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ପ୍ରଧାନମନ୍ତ୍ରୀ ସୁରଟ ଗସ୍ତ କରି ସୁରଟ ଖାଦ୍ୟ ସୁରକ୍ଷା ଯୋଜନା ଅଭିଯାନର ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା PMGKAY ଅଧୀନରେ 2 ଲକ୍ଷରୁ ଅଧିକ ହିତାଧିକାରୀମାନଙ୍କୁ ସୁରଟଠାରେ ଏ ଯୋଜନାରେ ଉପକୃତ କରିବେ। ଆସନ୍ତାକାଲି ପାଳନ ହେବାକୁ ଥିବା ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଶ୍ରୀ ମୋଦି ନବସରୀଠାରେ ଲକ୍ଷପତି ଦିଦି ସମ୍ମିଳନୀରେ ମଧ୍ୟ ଯୋଗଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ 25,000ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀର 2,50,000ରୁ ଅଧିକ ମହିଳାଙ୍କୁ 450 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତର ପ୍ରଥମ ଦିନରେ ସିଲଭାସାଠାରେ 450 ଶଯ୍ୟା ବିଶିଷ୍ଟ ନମୋ ହସ୍କିଟାଲ ଏବଂ ଗବେଷଣା କେନ୍ଦ୍ରର ଲୋକାର୍ପଣ କରିବେ। ସେଠାରେ ମଧ୍ୟ ଶ୍ରୀ ମୋଦି 1,075 କୋଟି ଟଙ୍କା ଅର୍ଥ ମୂଲ୍ୟର 25 ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି। ଏ ପ୍ରକଳ୍ପ ମଧ୍ୟରେ ଡ୍ୟୁଫର୍ଟ ସର୍କିଟ୍ ହାଉସ୍ ଏବଂ ଏଲ୍ଏକ୍ସ ସର୍କିଟ୍ ହାଉସ୍, ଡାମନରେ ନାଇଟ୍ ମାର୍କେଟ୍, ଟୟ ଟ୍ରେନ୍ ଆଦିକୁ ସେ ଶୁଭାରମ୍ଭ କରିବେ। ସେହିପରି ଡାମନଠାରେ ପ୍ରଧାନମନ୍ତ୍ରୀ 510 କୋଟି ଟଙ୍କା ମୂଲ୍ୟର 13 ପ୍ରକଳ୍ପର ଶିଳାନ୍ୟାସ କରିବା ସହ 300 ଶଯ୍ୟା ବିଶିଷ୍ଟ ମରୁଆର ହସ୍କିଟାଲର ମଧ୍ୟ ଲୋକାର୍ପଣ କରିବେ। ଏହି ଅବସରରେ ସେ ଡାମନଠାରେ 12 ନୂତନ ବିଦ୍ୟାଳୟ ଏବଂ 848 ବି ଜାତୀୟ ରାଜପଥର ସମ୍ପ୍ରସାରଣର ମଧ୍ୟ ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତର କୃତିତ୍ୱ ଓ ସଫଳତା ସମଗ୍ର ବିଶ୍ୱରେ ନୂତନ ଆଶାର ସଞ୍ଚାର କରିଛି। ସାରା ବିଶ୍ୱ ଏବେ ଭାରତର ଯୁଗ ଆରମ୍ଭ ହୋଇଛି ବୋଲି କହୁଛି। ନୂଆଦିଲ୍ଲୀରେ ଏକ ବେସରକାରୀ ସମ୍ବାଦ ପ୍ରସାରଣ ସଂସ୍ଥାର କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଏବେ ବିଶ୍ୱ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହିତ ଦ୍ରୁତ ବିକାଶ ପଥରେ ଆଗେଇ ଚାଲିଛି।
ଆଜ ପୁରି ଦୁନିଆ କହି ରହୀ ହୈ କି ୟେ ଭାରତ କି ସଦୀ ହୈ। ଭାରତ କି ଉପଲବ୍ଧିୟୋଁ ନେ, ଭାରତ କି ସଫଳତାୟୋଁ ନେ ପୁରେ ବିଶ୍ୱ ମେ ଏକ ନଇ ଉମ୍ମୀଦ ଜଗାଇ ହୈ। ଜିସ ଭାରତ କେ ବାରେ ମେ କହା ଜାତା ଥା ୟେ ଖୁଦ ବି ଡୁବେଗା ଔର ହମେ ବି ଲେ ଡୁବେଗା। ବୋ ଭାରତ ଆଜ ଦୁନିଆ କି ଗ୍ରୋଥ କୋ ଡ୍ରାଇଭ କର ରହା ହୈ।
ମହାକାଶ କ୍ଷେତ୍ରର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ପୂର୍ବ ସରକାର ସମୟରେ ରହୁଥିବା ପ୍ରଶାସନିକ ପ୍ରତିବନ୍ଧକକୁ ଏବେ ନିରନ୍ତର ଭାବେ ହଟାଇବାରେ ସରକାର ସମର୍ଥ ହୋଇଛନ୍ତି। ଏବେ ମହାକାଶ କ୍ଷେତ୍ର ଯୁବ ଉଦ୍ୟୋଗୀମାନଙ୍କ ପାଇଁ ଉତ୍କୃଷ୍ଟ ହୋଇଥିବାରୁ ଦେଶରେ 250ରୁ ଅଧିକ ମହାକାଶ ସମ୍ପର୍କିତ ଷ୍ଟାର୍ଟଅପ୍ ସୃଷ୍ଟି କରାଯାଇପାରିଛି। ପ୍ରଧାନମନ୍ତ୍ରୀ ଦେଶର ନିରାପତ୍ତା ଓ ସୁରକ୍ଷା ସରକାରଙ୍କ ପ୍ରାଥମିକତା ବୋଲି ଉଲ୍ଲେଖ କରିଛନ୍ତି। ଗତ 10 ବର୍ଷ ମଧ୍ୟରେ ଏ କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ସିଧାସଳଖ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଯୋଜନାରେ ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାକୁ 42 ଲକ୍ଷ କୋଟି ଟଙ୍କା ଦିଆଯାଇଛି। ଏହାଦ୍ୱାରା 25 କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ଆସିଛନ୍ତି। ଆଜିର ଭାରତ ବଡ଼ ଚିନ୍ତା, ଆକାଂକ୍ଷୀ ଲକ୍ଷ୍ୟ ଓ ବଡ଼ ସଫଳତା ହାସଲ କରିବାରେ ବିଶ୍ୱାସ ରଖେ। ଗତ ଦଶନ୍ଧିରେ ଭାରତ ବିଶ୍ୱର 5ମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି ଏବଂ 3ୟ ବୃହତ୍ତମ ଅର୍ଥନୀତି ଲକ୍ଷ୍ୟ ହାସଲ କରିବା ଦିଗରେ ଅଗ୍ରସର ହେଉଛି। ଭାରତ ସୌରଶକ୍ତି ଉତ୍ପାଦନ କ୍ଷେତ୍ରରେ ବିଶ୍ୱରେ 5ମ ସ୍ଥାନରେ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
10 ସାଲ ପହେଲେ ସୋଲାର ଏନର୍ଜି କେ ମାମଲେ ମେ ଭାରତ ଦୁନିଆ ମେ କହିଁ ଗିନତି ନହିଁ ହୋତି ଥି, ଲେକିନ ଆଜ ଭାରତ ସୋଲାର ଏନର୍ଜି କେପାସିଟି କେ ମାମଲେ ମେ ଦୁନିଆ କେ ଟପ 5 କଣ୍ଟ୍ରିଜ ମେ ସେ ହୈ। ହମନେ ସୋଲାର ଏନର୍ଜି କେପାସିଟି କୋ 30 ଗୁନା ବଢାୟା ହୈ। ସୋଲାର ମଡ୍ୟୁଲ ମ୍ୟାନୁଫ୍ୟାକ୍ଚରିଂ ମେ ଭି 30 ଗୁନା ବୃଦ୍ଧି ହୁଇ ହୈ।
ଆନ୍ତର୍ଜାତିକ ମହିଳା ଦିବସ ବିଶ୍ୱବ୍ୟାପୀ ଆସନ୍ତାକାଲି ପାଳନ କରାଯିବ। ଏହି ଦିନ ସାଂସ୍କୃତିକ, ଆର୍ଥିକ, ଜାତିଗତ ଓ ଭାଷାଗତ ନିର୍ବିଶେଷରେ ବିଶ୍ୱବ୍ୟାପୀ ମହିଳାମାନଙ୍କୁ ସେମାନଙ୍କର ସଫଳତା ପାଇଁ ସମ୍ମାନିତ କରାଯାଇଥାଏ। ଚଳିତ ବର୍ଷ ଆନ୍ତର୍ଜାତିକ ମହିଳା ଦିବସର ବାର୍ତ୍ତା ହେଉଛି ସମସ୍ତ ମହିଳା ଓ ଝିଅମାନଙ୍କ ପାଇଁ ଅଧିକାର, ସମାନତା ଓ ସଶକ୍ତିକରଣ। ସୂଚନାଯୋଗ୍ୟ କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ମହିଳାମାନଙ୍କୁ ସେମାନଙ୍କର ପ୍ରେରଣାଦାୟୀ ଜୀବନଯାତ୍ରାର ଅନୁଭୂତି ନମୋ ଆପ୍ ମାଧ୍ୟମରେ ଜଣାଇବାକୁ ଆହ୍ୱାନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟସ୍ ମାଧ୍ୟମରେ ମହିଳାମାନେ ଆସନ୍ତାକାଲି ସେମାନଙ୍କର ବାର୍ତ୍ତା ଓ ଅନୁଭୂତି ବାଣ୍ଟିପାରିବେ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ସ୍ୱତନ୍ତ୍ର ଅଭିଯାନ ମହିଳାମାନଙ୍କ ସଫଳତା ଓ ଅବଦାନକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ସହିତ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବାରେ ସହାୟକ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ଆସନ୍ତାକାଲି ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଅନୁଷ୍ଠିତ ହେବାକୁ ଥିବା ଏକ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ। ନାରୀ ଶକ୍ତିରୁ ବିକଶିତ ଭାରତ ଶୀର୍ଷକ ଆଧାରିତ ଏହି ସମ୍ମିଳନୀକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଆୟୋଜନ କରୁଛି। ସମ୍ମିଳନୀରେ ମୋ ଭାରତ ସ୍ୱେଚ୍ଛାସେବୀ, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସମେତ ସେନା, ଅର୍ଦ୍ଧସାମରିକ ବାହିନୀ, ଦିଲ୍ଲୀ ପୁଲିସ୍ର ଅଧିକାରୀମାନେ ଯୋଗଦେବେ। ସମ୍ମିଳନୀରେ ବିଶ୍ୱ ବ୍ୟାଙ୍କ, ୟୁନିସେଫ୍, ୟୁଏନ୍ଡିପି, ମହିଳା ଜାତିସଂଘ, ୟୁଏନ୍ଏଫ୍ପିଏର ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହିବେ। ଆନ୍ତର୍ଜାତିକ ମହିଳା ଦିବସ ନାରୀମାନଙ୍କର ବହୁମୁଖୀ ପ୍ରତିଭା ଓ ଶକ୍ତି ସମ୍ପର୍କରେ ଆଲୋଚନା କରିବାର ଏକ ଅବସର ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି। ଆଜି ଜନଔଷଧୀ ଦିବସ ସମଗ୍ର ଦେଶରେ ପାଳନ କରାଯାଉଛି। ଜନଔଷଧୀ ଯୋଜନାର ପ୍ରଚାର ପ୍ରସାର ଏବଂ ଏହାର ଜନସଚେତନତା କରିବା ପାଇଁ ଏହି ଦିବସ ପାଳନ କରାଯାଉଛି। ଭାରତୀୟ ଜନଔଷଧୀ ପରିଯୋଜନା ଅଧୀନରେ ସୁଲଭ ମୂଲ୍ୟରେ ଗୁଣବତ୍ତା ବିଶିଷ୍ଟ ଜନଔଷଧୀ ଉପଲବ୍ଧ କରାଯାଉଛି। ଏହି ପଦକ୍ଷେପକୁ ସମର୍ଥନ ଦେବା ପାଇଁ ରସାୟନ ଏବଂ ସାର ମନ୍ତ୍ରଣାଳୟ ପକ୍ଷରୁ ସାରା ଦେଶରେ ସାତ ଦିନ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସୂଚନାଯୋଗ୍ୟ ଗତ 2008 ନଭେମ୍ବରରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପରିଯୋଜନା ଅଧୀନରେ ଦେଶର ବିଭିନ୍ନ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ କେନ୍ଦ୍ରଗୁଡ଼ିକରେ ସୁଲଭ ମୂଲ୍ୟରେ ଗ୍ରାହକମାନଙ୍କୁ ଗୁଣବତ୍ତା ଔଷଧ ଯୋଗାଇ ଦେବା ଆରମ୍ଭ ହୋଇଥିଲା। ବଜାରରେ ଏହି ଯୋଜନା ଅଧୀନରେ 50-80% ରିହାତି ଦରରେ ଏହି ଔଷଧଗୁଡ଼ିକ ଉପଲବ୍ଧ ହେଉଛି। ଦେଶର ବିଭିନ୍ନ ଜିଲ୍ଲାରେ 15,000+ ଜନଔଷଧୀ କେନ୍ଦ୍ରଗୁଡ଼ିକ ଖୋଲାଯାଇ ବିଭିନ୍ନ ଲୋକଙ୍କୁ ଆତ୍ମନିଯୁକ୍ତି ପ୍ରଦାନ କରିବା ସହ ଗ୍ରାହକମାନଙ୍କୁ ସୁଲଭ ମୂଲ୍ୟରେ ଔଷଧ ଯୋଗାଇ ଦିଆଯାଉଛି। ଓଡ଼ିଶାର ରାଉରକେଲା ବିମାନ ବନ୍ଦରକୁ ଫାଷ୍ଟ୍ରାକ୍ ଭିତ୍ତିରେ ସମ୍ପ୍ରସାରଣ କରାଯାଇ ଏହାକୁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରର ଉଡ଼ାଣ କ୍ଷମତା ସ୍ତରକୁ ଅଣାଯାଉଛି। ଏଥିପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଭାରତୀୟ ବିମାନ ପ୍ରାଧିକରଣକୁ ଏକ ପ୍ରସ୍ତାବ ଦିଆଯାଇଛି। ପ୍ରସ୍ତାବରେ ରାଉରକେଲା ବିମାନ ବନ୍ଦରର ସମ୍ପ୍ରସାରଣ ପାଇଁ ସର୍ବେକ୍ଷଣ ସମେତ ଏକ ମାଷ୍ଟର ପ୍ଲାନ୍ ରହିଛି। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଭୁବନେଶ୍ୱରରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ପରେ ସେ ଆକାଶବାଣୀକୁ କହିଛନ୍ତି ରାଉରକେଲା ବିମାନ ବନ୍ଦରକୁ 4C ଲାଇସେନ୍ସ ପ୍ରଦାନ କରାଯିବା ସହିତ ରାତିରେ ବିମାନଗୁଡ଼ିକର ସୁରକ୍ଷିତ ଅବତରଣର ବ୍ୟବସ୍ଥା କରାଯିବା ପାଇଁ ପଦକ୍ଷେପ ନିଆଯିବ। ଶ୍ରୀ ଓରାମ କହିଛନ୍ତି ବିମାନ ବନ୍ଦରର ସମ୍ପ୍ରସାରଣ କାର୍ଯ୍ୟ ପାଇଁ ଖୁବ୍ ଶୀଘ୍ର ଭୂମି ଅଧିଗ୍ରହଣ କରାଯିବ। ଏହି ବିମାନ ବନ୍ଦର ସମ୍ପ୍ରସାରଣ ହେଲେ ରାଜ୍ୟରେ ବିଭିନ୍ନ ଅର୍ଥନୈତିକ ସୁଯୋଗ ସୃଷ୍ଟି ହେବ ବୋଲି ଶ୍ରୀ ଓରାମ କହିଛନ୍ତି। ମହିଳା ପ୍ରିମିୟର ଲିଗ୍ କ୍ରିକେଟରେ ଗତକାଲି ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ୟୁପି ୱାରିୟର୍ସକୁ 6 ୱିକେଟ୍ରେ ହରାଇ ଦେଇଛି। ଏହି ପରାଜୟ ସହିତ ୟୁପି ୱାରିୟର୍ସର ପ୍ଲେ ଅଫ୍ ଖେଳିବା ସମ୍ଭାବନା ପ୍ରାୟ ଶେଷ ହୋଇଛି। ଗତକାଲି ୟୁପି ୱାରିୟର୍ସ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ୍ ବିନିମୟରେ 150 ରନ୍ ସଂଗ୍ରହ କରିଥିଲା। ମୁମ୍ବାଇ ଇଣ୍ଡିଆନ୍ସ 9ଟି ବଲ୍ ବାକି ଥାଇ ବିଜୟ ହାସଲ କରିଥିଲା। ଆଜି ରାତି 7:30ରେ ଗୁଜରାଟ ଜାୟାଣ୍ଟସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଲକ୍ଷ୍ନୌରେ ମୁକାବିଲା ହେବ। ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ପଞ୍ଜାବ ଏଫ୍ସି ହାଇଦ୍ରାବାଦ ଏଫ୍ସିକୁ 3-1 ଗୋଲ୍ରେ ହରାଇ ଦେଇଛି। ହାଇଦ୍ରାବାଦର ଗାଚିବାଉଲି ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ପଞ୍ଜାବ ପକ୍ଷରୁ ଲୁକା ମଜସେନ୍ ଓ ଆଲେକ୍ସାଜି ଓଜି ଗୋଲ୍ ସ୍କୋର୍ କରିଥିଲେ। ଆଜି ରାତି 7:30ରେ କେରଳ ବ୍ଲାଷ୍ଟର୍ସ ଏଫ୍ସି ଓ ମୁମ୍ବାଇ ସିଟି ଏଫ୍ସି ମଧ୍ୟରେ କୋଚିର ଜବାହରଲାଲ ନେହେରୁ ଷ୍ଟାଡିୟମ୍ରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇଦିନିଆ ଗୁଜରାଟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ନଗରହାବେଳି ଏବଂ ଦାମନ୍ଡିଉ ଗସ୍ତ ଆଜିଠାରୁ ଆରମ୍ଭ। ଭାରତର କୃତିତ୍ୱ ଓ ସଫଳତା ସମଗ୍ର ବିଶ୍ୱରେ ନୂତନ ଆଶାର ସଞ୍ଚାର କରିଛି କହିଲେ ପ୍ରଧାନମନ୍ତ୍ରୀ। ବିଶ୍ୱବ୍ୟାପୀ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯିବ ଆସନ୍ତାକାଲି। ସମଗ୍ର ଦେଶରେ ଆଜି ପାଳନ କରାଯାଉଛି ଜନଔଷଧୀ ଦିବସ ଏବଂ ରାଉରକେଲା ବିମାନ ବନ୍ଦରର ଖୁବ୍ ଶୀଘ୍ର ସମ୍ପ୍ରସାରଣ କରାଯିବା ନେଇ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।